ଆଜି କିନ୍ତୁ ତମକୁ ଥ୍ୟାଙ୍କ ୟୁ କହିବାକୁ ଭାରି ଇଚ୍ଛା ହଉଛି। ଏ ସ୍ୱାର୍ଥପର ଦୁନିଆରେ ଗୋଟିଏ ଜିନିଷ ମୋତେ ଶିଖେଇ ଦେଲା, ତମେ ଜୀବନରେ ଯେତେ ଯାହାକୁ ଭଲ ପାଇଥାଉ ହେଲେ କ୍ୟାରିୟରରେ ସକ୍ସେସ୍ ନ ପାଇଲା ଯାଏ ଏଠି ସଳା କେହି କାହାକୁ ପଚାରିବେନି।
ଡିଜେ ଗୋପାଳ, ଡିଜେ ଜିତୁ ବାଙ୍କି।
ସପନ ସହରେ ଗୋଟେ ତୋଡ଼ିଛି ଘର,
ଓଡ଼ିଶାରେ 100ରୁ 99 ଟୋକା ମୋରି ଭଳିଆ ବେ, ଆମେ ମୁଁ କ'ଣ ଦୁନିଆର କୌଣସି ବି ଟୋକା ସହିପାରିବେନି ଯଦି ତାଙ୍କ ଗର୍ଲଫ୍ରେଣ୍ଡକୁ କିଏ ଆଖି ଉଠେଇକି ବି ଚାହେଁ, କାହିଁକି ନା ସଳା ଟୋକା ଗୁଡ଼ା ନିଜ ହୃଦୟରୁ ଭଲ
ପାଇଥାଏ।
ଏଠି ନିଶ୍ୱାସକୁ ବି ବିଶ୍ୱାସ କରାଯାଇପାରେ ହେଲେ ଭରସାର ମୁଖା ପିନ୍ଧିଥିବା ମିଛେଇଙ୍କୁ ନୁହଁ। ଥମିଲା ସ୍ପନ୍ଦନକୁ ଆଉ ଥରେ ଧକ୍ ଧକ୍ କରିବ ହେଲେ ବେଦରଦି ହୃଦୟର ବାହାନାକୁ ନୁହଁ। ଏଠି କାଗଜ ଫୁଲର ମହକରେ ହସିବାକୁ ହୁଏ ହେଲେ ପାଖନା ମହମ ଗୋଲାପକୁ ନୁହଁ। ଏ ପ୍ରେମକୁ ନା ଅଛି ଭରସା ନା ଅଛି ବିଶ୍ୱାସ, ମୃତ୍ୟୁଠାରୁ ବି ଆହୁରି ଭୟଙ୍କର ଏ ଆଜିକାଲିର ପ୍ରେମ।
ଛୁଇଁଲେ କେହି ପାରେ ନା ସହି, ଆସିଛି ଏ ଦୁନିଆକୁ ତୋରି ପାଇଁ, ଅଧେ ନ ନେଇ ଏକା ଫେରିବି ନାହିଁ।